ଭକ୍ତ ବନ୍ଧୁ, ଶ୍ରୀକ୍ଷେତ୍ରରେ ଭୁବନ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ମାସ ଦ୍ୱିତୀୟ ତିଥିରେ ମହାପ୍ରଭୁ ଜଗନ୍ନାଥ ବଡ଼ ଦେଉଳ ଛାଡ଼ି ନନ୍ଦୀ ଘୋଷ ରଥରେ ବିଜେ କରିଛନ୍ତି ଜନ୍ମବେଦିକି ଯିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ। ଏହି ପରିପ୍ରେକ୍ଷୀରେ ଗୋଟିଏ ବିଧବା ମା ସଙ୍ଗରେ ତାର 12 ବର୍ଷର ବାଳକକୁ ଧରି ଶ୍ରୀକ୍ଷେତ୍ରକୁ ଆସୁଛି। ସେ 12 ବର୍ଷର ବାଳକଟି ମନରେ ଏଇ ଭାବ ନେଇ ଆସିଛି, ଦଣ୍ଡ ପ୍ରଣାମ କରିକରି ସୁଦୂର ଯାଜପୁରରୁ ଆସୁଛି ଶ୍ରୀକ୍ଷେତ୍ର। ଏ ହେଉଛି ଆଶ୍ଚର୍ଯ୍ୟ। ପ୍ରିୟ ଭକ୍ତ ବନ୍ଧୁମାନେ, ଏହି ଗୀତ ମୁଁ ଆପଣଙ୍କୁ ଶୁଣାଉଛି, ମୋର ଭାଗ୍ୟର କଥା। ଆଜି ଶୁଣିଲା ବେଳେ ମନେ ପଡ଼ୁଛି ସତେକି ସେହିଦିନ ସେ ରଥଯାତ୍ରା, ସେହି ଭାବ, ସେହି ଆଶା ଆକାଂକ୍ଷା ନେଇ ଭକ୍ତ ଆସୁଛି। ଆସିକି ପହଞ୍ଚି ଭକ୍ତ ଚନ୍ଦନପୁର ନିକଟରେ ଦଣ୍ଡ ପ୍ରଣାମ କରିକରି ଆସୁଥିବା 12 ବର୍ଷର ବାଳକ କହୁଛି, ସତେ ଜଗନ୍ନାଥ ମହାପ୍ରଭୁ ମୁଁ ତମର ନନ୍ଦୀଘୋଷ ରଥ ଟାଣିବି। ଏହି କଥା ପଦକ ଚନ୍ଦନପୁରର ଜଣେ ଭକ୍ତ ସେ ଶୁଣି ପକେଇଲେ, ସେ ଭକ୍ତ ଜଣେ କାନ୍ଦି ପକେଇଲେ, କହିଲେ ଆରେ ଆରେ ଏ ତ 3:30-4 ବାଜିଗଲାଣି, ମହାପ୍ରଭୁଙ୍କର ନନ୍ଦୀଘୋଷ ରଥ ତ ଯାଇକି ପହଞ୍ଚିବ ଶ୍ରଦ୍ଧା ବାଲିରେ, କେତେବେଳେ ଆଉ ଏ ବାଳକ ରଥ ଟାଣିବ। ଭାଙ୍ଗି ପଡ଼ିଛନ୍ତି 12 ବର୍ଷର ବାଳକ, କହୁଛନ୍ତି ହେ ଜଗନ୍ନାଥ, ହେ କଳାଶାନ୍ତ, ତୁମେ ଯଦି ସତେ ସାଲବେଗ ଡାକରାରେ ତୁମ ନନ୍ଦୀଘୋଷ ରଥ ଅଟକି ଯାଇଥାଏ ସେଇ ବଡ଼ ଦାଣ୍ଡରେ, ହେ ମହାପ୍ରଭୁ ମୋ ଡାକ ତୁମକୁ ନିଶ୍ଚୟ ଶୁଣିବ, ତୁମେ ମୋ ପାଇଁ ଅଟକିବ, ମହାପ୍ରଭୁ ମୋ ପାଇଁ ଅଟକି ଯିବ, ରଥ ଅଟକି ଯାଇଛି। ପ୍ରିୟ ଭକ୍ତ ବନ୍ଧୁ, ସେହି ଭାବରେ ଏହି ଗୀତଟି ଗୀତିକାର ଶଶିଭୂଷଣ ମିଶ୍ର ତାକୁ ରଚନା କରିଛନ୍ତି। ରହିଯାତୁ ରହିଯାରେ ଜଗା କାଳିଆ, ରହିଯାତୁ ରହିଯାରେ ଜଗା କାଳିଆ, ରହିଯାତୁ ରହିଯାରେ ଜଗା କାଳିଆ, ରହି ଯା ତୁ ରହି ଯା ରେ ଜଗା କାଳିଆ, ବଡ଼ ଦାଣ୍ଡେ ଦଣ୍ଡେ ମାତ୍ର ଭୁବରେ ଠିଆ, ନନ୍ଦୀଘୋଷ ରଥ ତୋର ଟାଣିବି ମୁହିଁ, ତୋ ଆଗରେ ହାତ ଟେକି ନାଚିବି ମୁହିଁ, ନନ୍ଦୀଘୋଷ ରଥ ତୋର ଟାଣିବି ମୁହିଁ, ତୋ ଆଗରେ ହାତ ଟେକି ନାଚିବି ମୁହିଁ, ମନା କରିବୁନି ଚକା ଡୋଳି ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ, ଛାଡ଼ି ମୁଁ ଆସିଛି ମୋ ଗାଁ ଚାଳିଆ, ଗଣ ଜଗନ୍ନାଥଙ୍କ ରଥ ମୁଁ ଟାଣିବି, ହେ ଜଗବନ୍ଧୁ, ହେ କଳା ନିଧି କଳା ଶାନ୍ତ, ମୋ ପାଇଁ ତୁମେ ନିଶ୍ଚୟ ଧନ୍ୟ ମାତ୍ର ଅଟକିବ, ମହାପ୍ରଭୁ ମୋ ଯିବା ଯାଏ ନନ୍ଦୀଘୋଷ ରଥ ସେହି ବଡ଼ଦାଣ୍ଡରେ ସେଇଠି ଅଟକିବ। ଆହା, କଣ ଭାବୁଛନ୍ତି ଭକ୍ତ,
ଟାଣୁଥିବେ କେତେ ଭକ୍ତ ତୋ ରଥ ଦୌଡ଼ି, ଆସୁଥିବ ନନ୍ଦୀଘୋଷ ବଡ଼ଦାଣ୍ଡେ ଗଡ଼ି, ଶୁଭୁଥିବ ଘଣ୍ଟ ଘଣ୍ଟା କାହାଳୀ ଶବଦ, ଶୁଭୁଥିବ ଘଣ୍ଟ ଘଣ୍ଟା କାହାଳୀ ଶବଦ, ସେ ଶବଦ କାନ ମୋର ହୋଇବ ପବିତ୍ର, ସେ ଶବଦ କାନ ମୋର ହୋଇବ ପବିତ୍ର, ବହୁ ଦୂର ବଡ଼ ଦାଣ୍ଡ ଆଖି ପାଉନି କେମିତି ଦେଖିବି ଚକା ନୟନ ମୁହିଁ, ବହୁ ଦୂର ବଡ଼ ଦାଣ୍ଡ ଆଖି ପାଉନି କେମିତି ଦେଖିବି ଚକା ନୟନ ମୁହିଁ, କରୁଣା କରିଦେ ଆହା, କରୁଣା କରିଦେ ନୀଳା ଚଳିଆ, ଛାଡ଼ି ମୁଁ ଆସିଛି ଛାଡ଼ି ମୁଁ ଆସିଛି ମୋ ଦା ଛାଡ଼ିଆ କାଳିଆ ଛାଡ଼ି ମୁଁ ଆସିଛି ମୋ ଦା ଛାଡ଼ିଆ
ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତମାନେ। ବାର ବର୍ଷର ବାଳକ ଦର୍ଶନ କରିବାକୁ ଯେଉଁ ଇଚ୍ଛା ପ୍ରକାଶ କରିଛି, ଆପଣମାନେ ଟିକେ ଧ୍ୟାନ ଦିଅନ୍ତୁ।
କଳା ବଦନକୁ ତୋର ଦେଖିବାକୁ ମନ ବଳିଛି ଇଚ୍ଛା ମୋହର ହେ କଳା ବଦନ, ନାହିଁ ମୋର କେହି ସାହା କରିବାକୁ ଆ ତୁହି ଦିନ ବନ୍ଧୁ ମୋର ବଳିଆର ବା ତୁହି ଦିନ ବନ୍ଧୁ ମୋର ବଳିଆର ବା ତୋର ନାମ ଗାଇ ଗାଇ ଯାଉଛି ମୁହି କହେ କବି ଶଶୀ ଟିକେ ରହ କହ୍ନେଇ, ତୋର ନାମ ଗାଇ ଗାଇ ଯାଉଛି ମୁହି କହେ କବି ଶଶୀ ଟିକେ ରହ କହ୍ନେଇ, ଏତିକି ମିନତି ଆହା ଏତିକି ମିନତି ଗଳା ମାଡ଼ି ମୋ ଗାଁ ଛାଡ଼ିଆ କାଳିଆ ଛାଡ଼ି ମୁଁ ଆସିଛି ମୋ ଗାଁ ଛାଡ଼ିଆ ନାଚିବି ମୁହିଁ, ନନ୍ଦୀ ଘୋଷ ରଥ ତୋର ଟାଣିବି ମୁହିଁ, ତୋ ଆଗରେ ହାତ ଟେକି ନାଚିବି ମୁହିଁ।